ମୁଁ ପ୍ରତାପ ପରିଡ଼ା, ଖୋର୍ଦ୍ଧା ଡିଷ୍ଟ୍ରିକ୍ଟର। ମୁଁ ନୂଆ ନମ୍ବର ନାହିଁ ଆପଣଙ୍କର, ଏଠି ଆମର ଡ୍ରେନ୍ର କୌଣସି ସୁବିଧା ନାହିଁ, ପ୍ରାୟ ଡ୍ରେନ୍ ତ ପୋତି ହେଇଗଲାଣି, ପ୍ରଶାସନଙ୍କର କୌଣସି ବି ଖୋଦ ମାନେ ଇଏ ନାହିଁ, ତଦାରଖ ନାହିଁ, ଯିଏ ଆସୁଛନ୍ତି କାମ ହବ କିନ୍ତୁ କେହି କରୁନାହାନ୍ତି, ସେଥିପାଇଁ ଆମେ ବହୁତ ଦୁଃଖିତ। ପୁନର୍ବାର ଯଦି ଆମେ ଡ୍ରେନ୍ କାମ କରାଯାଏ ତାହେଲେ ଆମେ ବହୁତ ଖୁସି ହେବୁ। ଠିକ ଅଛି।